ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ନାରୀଶକ୍ତି ମାଧ୍ୟମରେ ବିକଶିତ ଭାରତ ସମ୍ମିଳନୀକୁ ଉଦ୍ଘାଟନ କରିବେ ରାଷ୍ଟ୍ରପତି। ସୁଭଦ୍ରା ଯୋଜନାର ପଞ୍ଚମ ପର୍ଯ୍ୟାୟ ସହାୟତା ରାଶି ପ୍ରଦାନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କ ପାଇଁ ସହାୟତା ଘୋଷଣା। ରାଜ୍ୟ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ ଆସନ୍ତାକାଲିଠାରୁ ଆରମ୍ଭ ଏବଂ ଆସନ୍ତା ମଇ ମାସରେ ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇବା ନେଇ ବୋର୍ଡର ସୂଚନା। କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଆସନ୍ତା ଶନିବାର ଦିନ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ନାରୀଶକ୍ତି ମାଧ୍ୟମରେ ବିକଶିତ ଭାରତ ସମ୍ପର୍କିତ ଜାତୀୟ ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହେବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବେ। ଉଦ୍ଘାଟନୀ ଉତ୍ସବ ପରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥିବା ମହିଳାମାନଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହେବ, ଯେଉଁଥିରେ ଏସ୍ସିଟିଏଫ୍, ବ୍ୟବସାୟ, ଖେଳ, ଗଣମାଧ୍ୟମ ଏବଂ ପ୍ରଶାସନିକ କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିଥିବା ମହିଳାମାନେ ଅଂଶଗ୍ରହଣ କରିବେ। ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ସହାୟତା ରାଶି ଆଜି ପ୍ରଦାନ କରାଯାଇଛି। ଭୁବନେଶ୍ୱର ଲୋକସେବା ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ପର୍ଯ୍ୟାୟରେ 2,30,000ରୁ ଅଧିକ ନୂତନ ହିତାଧିକାରୀଙ୍କୁ 115 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।
ଏବଂ ଆମେ କହିଥିଲୁ ସୁଭଦ୍ରାରେ ଆମେ କୋଟିଏ ଛୁଇଁବୁ। ବହୁତ ଜଲ୍ଦି ଆମ ବିଭାଗର ସଚିବଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚାଲୁଥିବା ସୁଭଦ୍ରା ଟିମ୍ କୋଟିଏ ମହିଳାଙ୍କ ପାଖେ ପହଞ୍ଚାଇବାରେ ସକ୍ଷମ ହେବେ। ମାର୍ଚ୍ଚ 8ରେ ବ୍ରହ୍ମପୁରରେ ଏକାଥରକେ କୋଟିଏ ମହିଳାଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବା ପାଇଁ ସୁଭଦ୍ରା ଦ୍ୱିତୀୟ କିସ୍ତି ଦିଆଯିବ।
ସେହିଭଳି ଆସନ୍ତା ଶନିବାର ଅନ୍ତର୍ଜାତୀୟ ମହିଳା ଦିବସରେ ସୁଭଦ୍ରା ଯୋଜନାର ଦ୍ୱିତୀୟ କିସ୍ତି ସମସ୍ତ ହିତାଧିକାରୀଙ୍କୁ 5,000 କୋଟି ଟଙ୍କା ସହାୟତା ରାଶି ବ୍ରହ୍ମପୁରରେ ଦିଆଯିବ। ଏଥିସହ ସୁଭଦ୍ରା ଯୋଜନାକୁ ସଫଳତାର ସହ ସମ୍ପନ୍ନ କରିଥିବାରୁ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ଆଜି ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କ ପାଇଁ ସ୍ୱତନ୍ତ୍ର ସହାୟତା ଘୋଷଣା କରିଛନ୍ତି। ଅଙ୍ଗନବାଡ଼ି କର୍ମୀଙ୍କୁ 1,500 ଟଙ୍କା ଓ ସହାୟିକାଙ୍କୁ 500 ଟଙ୍କା ସହାୟତା ମିଳିବ। ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ସହ ଦେବ୍ରିଗଡ଼, ଭୀମମଣ୍ଡଳୀ, ହୀରାକୁଦକୁ ପର୍ଯ୍ୟଟନ ଶକ୍ତି ଭାବେ ଘୋଷଣା କରିବା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାବତଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି। ହୀରାକୁଦ ଡ୍ୟାମ୍ଠାରୁ ମାତ୍ର 100 କିଲୋମିଟର ଦୂରରେ ଅବସ୍ଥିତ ଭୀମମଣ୍ଡଳୀରେ ହଜାର ହଜାର ବର୍ଷ ପୂର୍ବର ପଥର ଚିତ୍ର ଓ ଶିଳାଲେଖ ରହିଛି। ଏହାର ସୁରକ୍ଷା ଓ ସଂରକ୍ଷଣ କରିବା ପାଇଁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ଏଏସ୍ଆଇକୁ ଦାୟିତ୍ୱ ଦେବା ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି। ସେହିପରି ଦେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟରେ ପର୍ଯ୍ୟଟନର ଅପାର ସମ୍ଭାବନା ଥିବା ଯୋଗୁଁ ଏହାକୁ ଅଧିକ ବିକଶିତ କରିବା ଉପରେ କେନ୍ଦ୍ରମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ରାଜ୍ୟ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ ଆସନ୍ତାକାଲିଠାରୁ ଆରମ୍ଭ ହୋଇ ଏପ୍ରିଲ 5 ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅଧିବେଶନ କାଳରେ ଖର୍ଚ୍ଚ ଦାବି ଆଲୋଚନା ସହିତ ବ୍ୟୟ ମଞ୍ଜୁରୀ ବିଧେୟକ ପାରିତ ହେବ। ସୂଚନା ଅନୁସାରେ 17ଶ ବିଧାନସଭାର ପ୍ରଥମ ପର୍ଯ୍ୟାୟ ଅଧିବେଶନ ଗତ ଫେବୃଆରୀ 13 ତାରିଖରୁ 21 ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସରକାର 2025-26 ଆର୍ଥିକ ବର୍ଷ ପାଇଁ 2,90,000 କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଥିଲେ। ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗଞ୍ଜାମ ଜିଲ୍ଲା ଗସ୍ତ କରି ଛତ୍ରପୁରସ୍ଥିତ ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ବିଭିନ୍ନ ବିଭାଗର ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ବୈଠକରେ ମନ୍ତ୍ରୀ ପ୍ରକଳ୍ପଗୁଡ଼ିକୁ ନିର୍ଦ୍ଧାରିତ ସମୟରେ ଶେଷ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା ରେଜଲ୍ଟ ମଇ ମାସ ପ୍ରଥମ ସପ୍ତାହରେ ପ୍ରକାଶ ପାଇବ ବୋଲି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି। ସେ କହିଛନ୍ତି ଆସନ୍ତା 19 ତାରିଖରୁ ଖାତା ଦେଖା ଆରମ୍ଭ ହେବ। ପରୀକ୍ଷା ସୁରୁଖୁରୁରେ ଶେଷ ହୋଇଛି ବୋଲି ଶ୍ରୀ ତରାଇ କହିଛନ୍ତି।
19 ତାରିଖରୁ ଭାଲ୍ୟୁଏସନ୍ ଆରମ୍ଭ ହେବ ଏବଂ ଆମେ ଆଶା ରଖିଛୁ ଯେ ମେ ମାସ ପ୍ରଥମ ବିଜ୍ଞାନ ଦିନ ଯେମିତି ସି ସେଟ୍ରେ ମାତ୍ର 10,000 ପ୍ରଶ୍ନପତ୍ରରେ ପ୍ରିଣ୍ଟ ହେଇନଥିଲା, ମାନେ ସେଠି ଭାଇରସ୍ ଆସିଯାଇଥିଲା। ଆମେ ଯେଉଁ ଖବର ପାଇଲୁ ଆମର ଫାର୍ମରୁ ଯେ ଗୋଟେ ପ୍ଲେଟ୍ରେ ଭାଇରସ୍ ଆସିଲା, ତାଦ୍ୱାରା 3ଟି ଲାଇନ୍ ପ୍ରିଣ୍ଟ ହେଇପାରିନଥିଲା, ମାନେ ସ୍କିପ୍ କରିଯାଇଥିଲା। ସେ 3ଟି ଲାଇନ୍ ଗୋଟିଏ ପ୍ରଶ୍ନପତ୍ର ଥିଲା ଯାହାର ମୂଲ୍ୟ 4 ମାର୍କ ଥିଲା। ସେ ବିଷୟରେ ଆମେ ଆମର କଣ୍ଡକ୍ଟିଭ୍ ଏକ୍ଜାମିନେସନ୍ କଣ୍ଡକ୍ଟିଭ୍ ବୋର୍ଡ ଯେଉଁ ଅଛି ସେଠିକି ଆମେ ରେଫର୍ କରିଛୁ।
ଏହି ପରୀକ୍ଷା ପାଇଁ ପ୍ରଥମ ଥର ବୋର୍ଡ ପକ୍ଷରୁ ପ୍ରଶ୍ନପତ୍ର ପ୍ରଘଟକୁ ରୋକିବା ପାଇଁ କ୍ୟୁଆର୍ କୋଡ୍ର ବ୍ୟବସ୍ଥା କରାଯାଇଥିଲା। ପ୍ରଶ୍ନପତ୍ରର ପ୍ରତି ପୃଷ୍ଠାରେ ଏହି କ୍ୟୁଆର୍ କୋଡ୍ ରହିଥିଲା। ଯଦି କୌଣସି ବ୍ୟକ୍ତି ମୋବାଇଲ୍ ବା ଅନ୍ୟ କୌଣସି ଉପକରଣ ସହାୟତାରେ ପ୍ରଶ୍ନପତ୍ରର ଫଟୋ ଉତ୍ତୋଳନ କରି ପ୍ରଘଟ କରିବାକୁ ଚେଷ୍ଟା କରନ୍ତି, ତା'ର ସବିଶେଷ ତଥ୍ୟ ଏହି କ୍ୟୁଆର୍ କୋଡ୍ ମାଧ୍ୟମରେ ଜଣାପଡ଼ିବ। କ୍ୟୁଆର୍ କୋଡ୍କୁ ଲିଭାଇବାକୁ ଚେଷ୍ଟା କଲେ ପ୍ରଶ୍ନପତ୍ର ମଧ୍ୟ ଲିଭିଯିବ। ବୋର୍ଡ ପକ୍ଷରୁ କରାଯାଇଥିବା ଏହି ନୂତନ ଜ୍ଞାନକୌଶଳ ଯୋଗୁଁ ଚଳିତ ଥର ପ୍ରଶ୍ନପତ୍ର ପ୍ରଘଟ ହୋଇନାହିଁ ବୋଲି ସଭାପତି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଚଳିତ ବର୍ଷର ମେଟ୍ରିକ୍ ପରୀକ୍ଷା ଆଜି ଶେଷ ହୋଇଛି। ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଆଜି ଦିନିକିଆ କନ୍ଧମାଳ ଗସ୍ତରେ ଯାଇ ସମୀକ୍ଷା ବୈଠକରେ ଯୋଗ ଦେଇଛନ୍ତି। ବସୁନ୍ଧରା ଯୋଜନା, ଜଳ, ଜଙ୍ଗଲ, ଜମି ଉପରେ ଆଦିବାସୀମାନଙ୍କର ଅଧିକାର, ସ୍ୱାସ୍ଥ୍ୟ, ଶିକ୍ଷାନୁଷ୍ଠାନମାନଙ୍କୁ ଜମିପଟ୍ଟା ପ୍ରଦାନ ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ଜିଲ୍ଲାରେ ସରକାରୀ ଯୋଜନାର କାର୍ଯ୍ୟକାରିତାକୁ ବ୍ୟାପକ କରିବା ପାଇଁ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଗୋବିନ୍ଦପୁର ଗ୍ରାମରେ ଅନୁଷ୍ଠିତ ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗ ଦେଇଛନ୍ତି। ରାଜ୍ୟର ସମସ୍ତ ଗ୍ରାମ ପଞ୍ଚାୟତରେ ଉନ୍ନୟନମୂଳକ ଯୋଜନାର ଅଗ୍ରଗତି ଏବଂ ବିକାଶ ହୋଇପାରିଲେ ପଞ୍ଚାୟତ ସ୍ତରରେ ଜନସାଧାରଣଙ୍କ ମୌଳିକ ସମସ୍ୟା ସମାଧାନ ହୋଇପାରିବ ବୋଲି ମନ୍ତ୍ରୀ କହିଛନ୍ତି। ବୌଦ୍ଧ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଲକ୍ଷ୍ୟପତି ଦିଦି କର୍ମଶାଳା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆସନ୍ତା 11 ତାରିଖରୁ 4000 ମହିଳାଙ୍କୁ ନେଇ ହେବାକୁ ଥିବା କର୍ମଶାଳାର ଆୟୋଜନ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏଥିରେ ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟା, ସମସ୍ତ ସିଡିପିଓ ଓ ସୁପରଭାଇଜର ମହିଳାମାନଙ୍କୁ ନେଇ କର୍ମଶାଳା ଅନୁଷ୍ଠିତ ହେବ। ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକରେ ପଞ୍ଚାୟତସ୍ତରୀୟ ସୁଭଦ୍ରା ଯୋଜନା ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। କୌଣସି ଯୋଗ୍ୟ ହିତାଧିକାରୀ ଏହି ଯୋଜନାରୁ ବାଦ୍ ନ ପଡ଼ନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ଏହି ସମାବେଶରେ ଗୁରୁତ୍ୱାରୋପ କରାଯାଇଥିଲା। ମହିଳାମାନଙ୍କୁ ସଶକ୍ତ କରିବା ନେଇ ଆସନ୍ତା ଶନିବାର 8 ତାରିଖ ଦିନ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଉଛି। ଏହାକୁ ନେଇ ଆସନ୍ତୁ ଶୁଣିବା ଆମ ସୁବର୍ଣ୍ଣପୁର ସମ୍ବାଦଦାତା ବେଣୁଧର ପ୍ରଧାନ ଦେଇଥିବା ଏକ ସ୍ୱତନ୍ତ୍ର ରିପୋର୍ଟ।
1993 ପ୍ରତିଷ୍ଠିତ ସୁବର୍ଣ୍ଣ ନାରୀ ଜାଗରଣ କେନ୍ଦ୍ର ସୁବର୍ଣ୍ଣପୁର ଜିଲ୍ଲା ସମେତ ସମଗ୍ର ପଶ୍ଚିମ ଓଡ଼ିଶାର ଏକ ଅଗ୍ରଣୀ ମହିଳା ସଂଗଠନ ଭାବେ ଆଜି ପରିଚିତ। ସୁବର୍ଣ୍ଣାର ଅଧ୍ୟକ୍ଷା ପ୍ରାଧ୍ୟାପିକା ମୀନା ମହାରଣା ନିଜର ଅନୁଭୂତିକୁ ନେଇ କହନ୍ତି।
ଆଜିର ଦିନରେ ସୁବର୍ଣ୍ଣା ନାରୀ ପ୍ରଗତିର ଏକ ସ୍ୱର ଭାବେ ନିଜର ସେବା କାର୍ଯ୍ୟ ଜାରି ରଖିଛି। ସୁବର୍ଣ୍ଣପୁର ଜିଲ୍ଲା ସମେତ ପ୍ରାୟ 12 ଜିଲ୍ଲାରେ ପାରିବାରିକ ସମସ୍ୟାର ସମାଧାନ କରି ରାଜ୍ୟ ତଥା ଜାତୀୟ ସ୍ତରରେ ସୁବର୍ଣ୍ଣା ପୁରସ୍କୃତ ହୋଇ 1993 ଆଜି ଯାଏ ହଜାରେରୁ ଅଧିକ ମାମଲା ପଞ୍ଜୀକୃତ ହୋଇଥିବା ସ୍ଥଳେ ତା ମଧ୍ୟରୁ 865 ମାମଲାର ଏଠାରେ ସହଜ ସମାଧାନ ତଥା ଥଇଥାନ ହୋଇପାରିଛି। ଏହା ଆମ ପାଇଁ ଏକ ପ୍ରେରଣା କହିଲେ ଠିକ ହେବ। ଏକଦା ସମଗ୍ର ପଶ୍ଚିମ ଓଡ଼ିଶା ନାରୀ ଶିକ୍ଷା କ୍ଷେତ୍ରରେ ମହିଳାମାନଙ୍କୁ ଗୌଣ କରି ରଖିଥିଲା। ସାମ୍ପ୍ରତିକ ସମୟରେ ମହିଳାମାନଙ୍କର ଶିକ୍ଷା, ମାନସିକ ସ୍ୱାସ୍ଥ୍ୟ, ବାଳ ବିବାହର ସୁଧାର ଆମର ଏକ ସାମାଜିକ କର୍ତ୍ତବ୍ୟ ଓ ଦାୟିତ୍ୱ ତଥା ଏକ ସୁସ୍ଥ ସମାଜ ଗଠନ ପାଇଁ ନିହାତି ଆବଶ୍ୟକ ବୋଲି ମୁଁ ମନେ କରେ।
ବୌଦ୍ଧ ଜିଲ୍ଲା ସଦର ବ୍ଲକ କାର୍ଯ୍ୟାଳୟରେ ପେନ୍ସନ୍ ଓ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମଧୁବାବୁ ପେନ୍ସନ୍ ଯୋଜନାରେ ଭତ୍ତା ଏବଂ ବସୁନ୍ଧରା ଯୋଜନାରେ ଭୂମିହୀନଙ୍କୁ ବିଭାଗୀୟ ଅଧିକାରୀମାନେ ପଟ୍ଟା ବଣ୍ଟନ କରିଥିଲେ। ବଲାଙ୍ଗୀର କେନ୍ଦ୍ରୀୟ ପଣ୍ୟାଗାର ନିଗମ ଓ କୃଷି ବିଭାଗ ପକ୍ଷରୁ ଚାଷୀମାନଙ୍କ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି। ଚାଷ କରିବା ପୂର୍ବରୁ ମୃତ୍ତିକା ପରୀକ୍ଷା, ଜୈବିକ ଚାଷ କରିବା, ସାରର କମ୍ ବ୍ୟବହାର ସମ୍ପର୍କରେ ଚାଷୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା। ଦେଶକୁ ବିକଶିତ କରିବା ପାଇଁ ଉନ୍ନତ ଚାଷର ନିତ୍ୟାନ୍ତ ଆବଶ୍ୟକ ରହିଛି ବୋଲି କୃଷି ବୈଜ୍ଞାନିକମାନେ ଏହି ଶିବିରରେ ଗୁରୁତ୍ୱାରୋପ କରିଥିଲେ। ଦାନ୍ତଜନିତ ସମସ୍ୟା ଅଭିଜ୍ଞ ଦନ୍ତ ଚିକିତ୍ସକଙ୍କ ପରାମର୍ଶ ଅନୁସାରେ ଭଲ ହୋଇପାରିବ, ଏ କ୍ଷେତ୍ରରେ ଦନ୍ତ ଚିକିତ୍ସକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏନେଇ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ମାର୍ଚ୍ଚ 6 ତାରିଖକୁ ଜାତୀୟ ଦନ୍ତ ଚିକିତ୍ସକ ଦିବସ ପାଳନ କରାଯାଇଥାଏ। ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 2 ଦିନ ମଧ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ, ତେବେ ପରବର୍ତ୍ତୀ ସମୟରେ ତାପମାତ୍ରା 2-3 ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଗତକାଲି ବୌଦ୍ଧ ଜିଲ୍ଲାରେ ଦିନର ସର୍ବୋଚ୍ଚ ତାପମାତ୍ରା 38.8 ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଥିଲା। ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ନାରୀ ଶକ୍ତି ମାଧ୍ୟମରେ ବିକଶିତ ଭାରତ ସମ୍ମିଳନୀକୁ ଉଦ୍ଘାଟନ କରିବେ ରାଷ୍ଟ୍ରପତି। ସୁଭଦ୍ରା ଯୋଜନାର 5ମ ପର୍ଯ୍ୟାୟ ସହାୟତା ରାଶି ପ୍ରଦାନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କ ପାଇଁ ସହାୟତା ଘୋଷଣା। ରାଜ୍ୟ ବିଧାନସଭାର 3ୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ ଆସନ୍ତାକାଲିଠାରୁ ଆରମ୍ଭ ଏବଂ ଆସନ୍ତା ମଇ ମାସରେ ମେଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇବା ନେଇ ବୋର୍ଡର ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45 ରେ।